ആകാശവാണി ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 11 ବର୍ଷ ମଧ୍ୟରେ କାର୍ଯ୍ୟଦକ୍ଷତା ଓ ଦାୟିତ୍ୱପୂର୍ଣ୍ଣ ଶାସନ ପ୍ରଦାନ କରିଛି, କହିଲେ ଜେପି ନଡ୍ଡା। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଭଗବାନ ବିର୍ସା ମୁଣ୍ଡାଙ୍କ 125ତମ ଶ୍ରାଦ୍ଧବାର୍ଷିକୀ। ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ଅଂଶବିଶେଷ ଭାବେ ଆଜିଠାରୁ ଏଆଇଆଇଏ ଆୟୋଜନ କରିଛି 3-ଦିନିଆ ଆୟଙ୍ଗର ଯୋଗ କର୍ମଶାଳା। ଏବଂ ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଆମେରିକା ଓ ଚୀନ ଆଜି ଲଣ୍ଡନଠାରେ କରିବେ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟଦକ୍ଷତାର ରାଜନୀତି, ଦାୟିତ୍ୱପୂର୍ଣ୍ଣ ଶାସନ ପ୍ରଦାନ କରି ଦେଶର ରାଜନୈତିକ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡା କହିଛନ୍ତି। ମୋଦି ସରକାରଙ୍କ 11 ବର୍ଷ ପୂରଣ ଅବସରରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନଡ୍ଡା କହିଛନ୍ତି ଯେ ସରକାର ଦେଶର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରି ଏକ ନୂତନ ସ୍ୱାଭାବିକତା ସ୍ଥାପନ କରିଛନ୍ତି। ସେ କହିଛନ୍ତି ଏହା ଏକ ଜନନେତୃତ୍ୱାଧୀନ ସରକାର ଏବଂ ଏହା ସ୍ୱଚ୍ଛତାର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଗତ 11 ବର୍ଷ ମଧ୍ୟରେ ମୋଦି ସରକାର ବିକଶିତ ଭାରତର ମୂଳଦୁଆ ପକାଇଛି।
ये सरकार पिछले 11 सालों में ट्रांसपेरेंसी की नई मिसाल पेश की और ये फ्यूचरिस्टिक गवर्नमेंट है और इसीलिए वी टॉक अबाउट विकसित भारत और विकसित भारत का ये अमृतकाल और ये 10 साल 11 साल ने विकसित भारत का बेस बनाया है। दिस वी हैव टू अंडरस्टैंड और इस बेस को बनाने के लिए जो भी फैसले लेने थे वो सारे फैसले लिए गए।
श्री नड्डा अभियोग करछन्ति जे 2014 पूर्वर सरकार दुर्नीति रे जड़ित थिला, ଫଳରେ ସାରା ଦେଶରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା। 2014 ପରେ ଏଥିରେ ଦ୍ରୁତ ପରିବର୍ତ୍ତନ ହୋଇଛି ଏବଂ ଦେଶରେ ଅଭିବୃଦ୍ଧିର ଆଶା ଓ ଭାବନା ସୃଷ୍ଟି ହୋଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଆଜି 125ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭଗବାନ ବିର୍ସା ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ ମର୍ଯ୍ୟାଦା ପାଇଁ ଲଢ଼େଇ କରି ଅମର ହୋଇ ରହିଛନ୍ତି। ବିର୍ସା ମୁଣ୍ଡା 1875 ନଭେମ୍ବର 15 ଝାଡ଼ଖଣ୍ଡର ଉଲିହାଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଜର୍ମାନ ମିଶନ ସ୍କୁଲରେ ହୋଇଥିଲା, କିନ୍ତୁ ଶିକ୍ଷା ମାଧ୍ୟମରେ ବ୍ରିଟିଶରମାନେ ଆଦିବାସୀମାନଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଅନୁଭବ କରି ବିର୍ସା ମୁଣ୍ଡା ଜର୍ମାନ ମିଶନ ସ୍କୁଲରୁ ପାଠପଢ଼ା ଛାଡ଼ିଦେଇଥିଲେ। ଏହି ଅଭିଜ୍ଞତା ତାଙ୍କୁ ବିରାସତ ନାମକ ଏକ ନୂତନ ବିଶ୍ୱାସ ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା। ଆଦିବାସୀ ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କର ପାରମ୍ପରିକ ବିଶ୍ୱାସକୁ ଫେରିବା ଏବଂ ବ୍ରିଟିଶ ପ୍ରଭାବକୁ ପ୍ରତିରୋଧ କରିବାକୁ ଉତ୍ସାହିତ କରିଥିଲା। ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲଗୁଲାନ ଆନ୍ଦୋଳନ ଶୀର୍ଷରେ ପହଞ୍ଚିଥିଲା। ଉଲଗୁଲାନ ଆନ୍ଦୋଳନ ବ୍ରିଟିଶ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଜମିଦାରଙ୍କ ବିରୋଧରେ ଜମି ଏବଂ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଆଦିବାସୀଙ୍କ ଅଧିକାର ପୁନଃସ୍ଥାପନ କରିବା ପାଇଁ ଏକ ସଂଘର୍ଷ ଥିଲା। ପ୍ରତିବର୍ଷ ନଭେମ୍ବର 15 ବିର୍ସା ମୁଣ୍ଡାଙ୍କ ଜୀବନ ଏବଂ ସଂଘର୍ଷର ସ୍ମୃତିରେ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଏ। ଏହି ଦିନଟି ଆଦିବାସୀ ନେତାଙ୍କ ସେବା ଓ ବଳିଦାନକୁ ସମ୍ମାନ କରେ ଏବଂ ଆଧୁନିକ ଭାରତରେ ଆଦିବାସୀ ଓ ଅଧିକାରର ସୁରକ୍ଷାକୁ ପ୍ରୋତ୍ସାହିତ କରେ। ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ଅଂଶବିଶେଷ ସ୍ୱରୂପ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ଆଜିଠାରୁ ଯୋଗ ସମାବେଶ ଶୀର୍ଷକ ଏକ ସ୍ୱତନ୍ତ୍ର 3-ଦିନିଆ ଆୟଙ୍ଗର ଯୋଗ କର୍ମଶାଳା ଆୟୋଜନ କରିଛି। ଏହି କର୍ମଶାଳା ବୁଧବାର ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ 2-3 ପର୍ଯ୍ୟନ୍ତ ଚାଲିବ। ଲାଇଫ୍ ଯୋଗ ସେଣ୍ଟରର ପ୍ରସିଦ୍ଧ ଯୋଗ ଶିକ୍ଷକ ଅମିତ ଶର୍ମାଙ୍କ ନେତୃତ୍ୱରେ ଏହି ଅଧିବେଶନଗୁଡ଼ିକ ଶରୀରର ସଂରକ୍ଷଣ କୌଶଳ ଏବଂ ମାନସିକ ସୁସ୍ଥତା ବୃଦ୍ଧି ଉପରେ ଧ୍ୟାନ ଦେବ। ଏଆଇଆଇଏ ସହ ଅନୁବନ୍ଧିତ ବିଦ୍ୱାନ ଏବଂ ଯୋଗ ଉତ୍ସାହୀମାନଙ୍କ ପାଇଁ ଏହି କର୍ମଶାଳା ଖୋଲା ରହିଛି। ଆଗ୍ରହୀ ବ୍ୟକ୍ତିମାନେ ଡକ୍ଟର ରାମାବତାର ଶର୍ମାଙ୍କୁ dr.rssharma@alia.gov.in ଇମେଲ୍ କରି ନାମ ପଞ୍ଜୀକରଣ କରିପାରିବେ। ଆମେରିକା ଏବଂ ଚୀନ ଆଜି ଲଣ୍ଡନଠାରେ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଆଲୋଚନା କରିବେ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଏକ ବରିଷ୍ଠ ଆମେରିକୀୟ ପ୍ରତିନିଧିମଣ୍ଡଳୀ ଚୀନ ପ୍ରତିନିଧିମାନଙ୍କୁ ଭେଟିବେ, ଯାହାକୁ ବେଜିଂ ନିଶ୍ଚିତ କରିଥିଲା। ଗତ ସପ୍ତାହରେ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ପରେ ଏହି ଘୋଷଣା କରାଯାଇଥିଲା। ଗତମାସରେ ବିଶ୍ୱର 2 ଅର୍ଥନୀତି ଆମେରିକା ଏବଂ ଚୀନ ମଧ୍ୟରେ କାରବାର ହେଉଥିବା ସାମଗ୍ରୀ ଉପରେ ଆମଦାନୀ ଟିକସ ହ୍ରାସ ପାଇଁ ଏକ ଅସ୍ଥାୟୀ ଯୁଦ୍ଧ ବିରାମ ରାଜି ହୋଇଥିଲେ, କିନ୍ତୁ ଏହାପରେ ଉଭୟ ଦେଶ ପରସ୍ପରକୁ ଏହି ଚୁକ୍ତି ଉଲ୍ଲଂଘନ କରିବାର ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଥାନେରେ ଆଜି ସକାଳେ ଏକ ଟ୍ରେନ୍ ଦୁର୍ଘଟଣାରେ 4 ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ 13 ଯାତ୍ରୀ ଆହତ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରୀୟ ରେଳବାଇର ସିପିଆର୍ଓ ସ୍ୱପ୍ନୀଳ ନୀଲାଙ୍କ ସୂଚନା ଅନୁଯାୟୀ ମୁମ୍ବ୍ରା ଓ କାଲୁଆ ରେଳଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। କସରା ଯାଉଥିବା ଏକ ଲୋକାଲ୍ ଟ୍ରେନ୍ର ଫୁଟ୍ବୋର୍ଡରେ ଯାତ୍ରା କରୁଥିବା ଯାତ୍ରୀମାନେ ଛତ୍ରପତି ଶିବାଜୀ ଟର୍ମିନସ୍ ଅଭିମୁଖେ ଯାଉଥିବା ଅନ୍ୟ ଏକ ଲୋକାଲ୍ ଟ୍ରେନ୍ ସହିତ ଧକ୍କା ଖାଇଥିଲେ, ଫଳରେ ଅନେକ ଯାତ୍ରୀ ରେଳ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ଘଟଣାର ତଦନ୍ତ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ସରକାର ସହରର ପରିବେଶକୁ ଉନ୍ନତ କରିବା ପାଇଁ ଚଳିତ ବର୍ଷା ଋତୁରେ 70 ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ନୂଆଦିଲ୍ଲୀର ଶାଲିମାବାଗରେ ଅବସ୍ଥିତ ଏକ ସରକାରୀ ବିଦ୍ୟାଳୟରେ ତାଙ୍କ ମାଙ୍କ ସ୍କୃତିରେ ଏକ ସିନ୍ଦୁର ଗଛ ଲଗାଇଛନ୍ତି। ଏହି ଅବସରରେ ଶ୍ରୀମତୀ ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ଶିକ୍ଷା ବିଭାଗ ଏବଂ ସ୍କୁଲଗୁଡ଼ିକ ଏକ ପେଡ଼ ମା କେ ନାମର ଦ୍ୱିତୀୟ ସିରିଜ୍ରେ ଅଂଶଗ୍ରହଣ କରୁଛନ୍ତି। ପୂର୍ବ ସରକାର କେବେ ବି ଏହି ପ୍ରକଳ୍ପକୁ ଦିଲ୍ଲୀ ସରକାରଙ୍କ ପ୍ଲାଟଫର୍ମ ମାଧ୍ୟମରେ ଆଗକୁ ନେଇନଥିଲେ ବୋଲି ଶ୍ରୀମତୀ ଗୁପ୍ତା ଅଭିଯୋଗ କରିଛନ୍ତି।
मुझे खुशी है कि ये एक पेड़ माँ के नाम जो सेकंड सीरीज शुरू हुई है, इसमें दिल्ली सरकार के माध्यम से हर एक विभाग, हर हमारा स्कूल, हर संस्थान इस पेड़ के अभियान में जुड़ेगा। दिल्ली के निवासियों से हमारा ये निवेदन रहेगा कि हम सब मिलकर के अपनी माँ के नाम, प्रकृति माँ के नाम, एक पेड़ माँ के नाम लगाएं। 70 लाख पेड़ लगाने का ये हमारा टारगेट है इस सीजन में, और ये पेड़ लगा के हम दिल्ली के वातावरण को बेहतर करना।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ 11 ବର୍ଷର ଉତ୍ସର୍ଗୀକୃତ ଶାସନ ଅବସରରେ ଭାରତ ସରକାରଙ୍କ ନାଗରିକ ଯୋଗଦାନ ପ୍ଲାଟଫର୍ମ ମାଇ ଗଭ୍ରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ଏକ ଦଶନ୍ଧି ମଧ୍ୟରେ ଭାରତ ଉନ୍ନତ ସଡ଼କ ପଥ ଏବଂ ସୁଦୃଢ଼ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାଠାରୁ ଆରମ୍ଭ କରି ସାର୍ବଜନୀନ ନାଗରିକ ସୁବିଧା, ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ଏବଂ ଡିଜିଟାଲ୍ ଭିତ୍ତିଭୂମିର ସମ୍ପ୍ରସାରଣ ପର୍ଯ୍ୟନ୍ତ ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ସାକ୍ଷୀ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକୁ ପାଳନ ଏବଂ ଡକୁମେଣ୍ଟ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମାଇ ଗଭ୍ ସହଯୋଗରେ ଦେଶର ସମସ୍ତ ନାଗରିକଙ୍କୁ ବଦଲତା ଭାରତ ମେରା ଅନୁଭବ ବ୍ଲଗ୍ ଲେଖା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛି। ଗରିବ ଏବଂ ଅବହେଳିତଙ୍କ ସେବା, କୃଷକ କଲ୍ୟାଣ ସୁନିଶ୍ଚିତ କରିବା, ନାରୀ ଶକ୍ତି ପାଇଁ ନୂତନ ଗତି ଏବଂ 1000ରୁ 1500 ଶବ୍ଦ ମଧ୍ୟରେ ଇଂରାଜୀ ଓ ହିନ୍ଦୀରେ ଭାରତର ଅମୃତ ପିଢ଼ିକୁ ସଶକ୍ତ କରିବା ଆଦି ବିଷୟ ଉପରେ ଆଲେଖ୍ୟ ଲେଖାଯାଇପାରିବ। ଏହା ବ୍ୟତୀତ ବଦଲତା ଭାରତ ମେରା ଅନୁଭବ ଉପରେ ଏକ ମିନି ବ୍ଲଗ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ନାଗରିକମାନେ ସେମାନଙ୍କ ଚତୁଃପାର୍ଶ୍ୱରେ ହୋଇଥିବା ଦୃଶ୍ୟମାନ ପ୍ରଭାବଶାଳୀ ପରିବର୍ତ୍ତନକୁ ଦର୍ଶାଇ 2 ମିନିଟ୍ର ବ୍ଲଗ୍ ଦାଖଲ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଭାରତ କେ ବଢ଼ତେ କଦମ ଏକ ଜନଭାଗିଦାରୀ ଫଟୋ ପ୍ରତିଯୋଗିତାରେ ଲୋକମାନେ ଫଟୋ ସେୟାର କରିପାରିବେ। ଏଥିସହିତ ହର୍ ଘର ସ୍ୱଦେଶୀ, ଏକ ରାଷ୍ଟ୍ର ଏକ ଆତ୍ମା ଫଟୋ କାହାଣୀ ପ୍ରତିଯୋଗିତା ଏବଂ ଏକ ଭାରତ ପ୍ରଗତିଶୀଳ ଭାରତ ଭିଡ଼ିଓ କାହାଣୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି। ଏହିସବୁ ପ୍ରତିଯୋଗିତାରେ ଭାଗ ନେବାର ଶେଷ ଦିବସ ଆସନ୍ତା 20 ତାରିଖ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି 9:30 ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଡକ୍ଟର ସୁରକ୍ଷିତ ଗୋସ୍ୱାମୀ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-0044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରେ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newzoneair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। କେନ୍ଦ୍ରୀୟ ଶିକ୍ଷା ପାଣ୍ଠି ବନ୍ଦ କରିବା ଅଭିଯୋଗରେ କେନ୍ଦ୍ର ବିରୁଦ୍ଧରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଦାୟର ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 11 ବର୍ଷ ମଧ୍ୟରେ କାର୍ଯ୍ୟଦକ୍ଷତା ଓ ଦାୟିତ୍ୱପୂର୍ଣ୍ଣ ଶାସନ ପ୍ରଦାନ କରିଛି କହିଲେ ଜେପି ନଡ୍ଡା। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଭଗବାନ ବିର୍ସା ମୁଣ୍ଡାଙ୍କ 125ତମ ଶ୍ରାଦ୍ଧବାର୍ଷିକୀ। ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ଅଂଶବିଶେଷ ଭାବେ ଆଜିଠାରୁ ଏଆଇଏ ଆୟୋଜନ କରିଛି 3-ଦିନିଆ ଯୋଗ କର୍ମଶାଳା ଏବଂ ବାଣିଜ୍ୟିକ ବିବାଦର ସମାଧାନ ପାଇଁ ଆମେରିକା ଓ ଚୀନ୍ ମଧ୍ୟରେ ଲଣ୍ଡନଠାରେ କରିବେ ଆଲୋଚନା।